ମୁଁ ଲକ୍ଷ୍ମୀ ସାହୁ ନିରଙ୍କାର ନଗର 21 ନମ୍ବର ୱାର୍ଡରୁ ମୁଁ କହୁଛି। ଆମର ପାଣି ଯୋଉ ଗଭର୍ଣ୍ଣମେଣ୍ଟ ପାଣି ଯୋଉ ଆସିଛନ୍ତି ସପ୍ଲାଇ ପାଣି ଛାଡ଼ିଛନ୍ତି, ବ୍ଲିଚିଂ ପାଣି ହବ, ପ୍ରବଳ ବ୍ଲିଚିଂ ରହୁଛି, ସେ ପାଣି ପିଇପାରୁ, ଗାଧେଇଲେ ଥଣ୍ଡା ଧରୁଛି, ଏସନ ଶସକୁ ବାହାର କରୁଛି ଯାର ମାନେ ରହିଛି, ସେ ପାଣି କେମିତି ତୁରନ୍ତ କେମିତି ମାନେ ସେମାନେ ଗ୍ୟାସ ହଉଛି ପିଇପାରୁନୁ, ଭାତ ଯଦି ରାନ୍ଧୁଛୁ ନାଳୁଆ ନାଳୁଆ ହେଇଯାଉଛି, ଭାତ ବି ଖାଇପାରୁନୁ, ସେ ପାଣିଟା ବହୁତ ପ୍ରୋବ୍ଲେମ ରହୁଛି, ଦେହ ପାଇଁକି ବି ବହୁତ ଅସୁବିଧା ହଉଛି। ଆମେ ତ ରହିପାରୁନୁ ଥଣ୍ଡା ପାଣି କରୁଛୁ, ଆଉ ଆଉ ଆମକୁ ସେ ପାଣିଟା ଟିକେ ମାନେ ସୁବିଧା ଟିକେ ଇଏ କଲେ, ସେ ପାଣିଟା ବ୍ଲିଚିଂ ପାଣିଟା ନ ଆସିକି ମାନେ ଯଦି ଭଲ ନର୍ମାଲ ପାଣି ଆସିଲା ତାହେଲେ ଆମେ ପିଇକି ମାନେ ଇଏ ପାରିବୁ।